ମଣିଷ ପୁକଳି ଯୁଗ ଯେ ଅମଣିଷ କରିଲା ଧର୍ମକୁ ମାନିବ ବୋଲି ସେ ପରା ମାନବ ହେଲା ମାନିବା ବଦଳେ ଧର୍ମକୁ ତିନି ଗୋଇଠା ଦେଲା ଧର୍ମ ପଥ ହୁଡ଼ି ଅଧର୍ମ ପଥେ ନୀତି ଚାଲିଲା ମଣିଷ ବି ଧର୍ମୀ ଅଧର୍ମୀ ଧର୍ମ ଛଡ଼ା ହୋଇଲା ପଢ଼ିବା ତାର ଜାତ କେ ନାହିଁ ପଚାରିଲେ ନିଜ ଗୋତ୍ର ସେ ଅବା କହିବ କାହିଁ ଯୌନ ଲାଳସାରେ ନାରୀକୁ ଭାବେ ମାଂସ କଣ୍ଢେଇ ଭାବେ ନା ଚାଲୁଛି ବୋଲି ସେ ପାପ ବୋଝ ମୁଣ୍ଡେଇ ସେ ଉପର ବାଲାକୁ ପୁଣି ଦେବ ଭଣ୍ଡେଇ ଏଇ ପାପ ହାତେ ଦେବ ସେ ଧର୍ମ ଡୋରି ଛିଣ୍ଡେଇ ଗୁରୁ ଗୁରୁ ଜନ ହୁଅନ୍ତୁ ଅବା ଗୋରୁ ବ୍ରାହ୍ମଣ ହେ ଅଜ୍ଞାନ କରି କାହାକୁ କରେ ନାହିଁ ପ୍ରଣାମ ସେଇ ଖାନାକୁ କରେ ସେ ପୁଣି ଗୋରୁ ଚାଲାଣ ଘରେ ବୃଦ୍ଧ ବାପ ମାଙ୍କୁ ନୀତି ଦିଏ କଷଣ ଯେତେ ଯେତେ ନେତା ମନ୍ତ୍ରୀ ଅବା ସରକାରୀ ବାବୁ ଗରିବ ଟିକସ ଟଙ୍କାକୁ କରି ନିଅନ୍ତି କାବୁ ଗୋରୁ ମାରି ଜୋତା ଦାନ ଯେ ତାଙ୍କୁ ଭଲରେ ଜଣା ଭୋଟ ଆସିଲେ ନୋଟ ଦେଇ କରନ୍ତି ବଣା କାର୍ଯ୍ୟାଳୟ ଲେଖା ହୋଇଛି ସତ୍ୟମେବ ଜୟତେ ତଳରୁ ଉପର ସବୁ ତ ପୁଣି ଲାଞ୍ଚ ଆୟତେ ସତ ଧନରେ ଅୟସ କରେ ପାପୀ ମଣିଷ ଗାନ୍ଧୀଜୀ ଫଟୋକୁ ଦେଖିଲେ ତାକୁ ମାଡ଼ୁଛି ହସ ଠାକୁର ଖାଇକି ଖଟୁଲି ଖାଇ ଦେଲା ମଣିଷ ଧର୍ମ ବିଶ୍ୱାସରେ ଭରିଲା ପୁଣି ଅଧର୍ମ ବିଷ ଗଙ୍ଗା ପାଣି କହି ନର୍ଦ୍ଦମା ପାଣି ବିକ୍ରି ହୁଏ ପୂଜା ଘିଅ ବୋଲି ମୋବିଲି ପୁଣି ବିକୁଛି କିଏ ଜବର ଦଖଲ କରୁଛି କିଏ ଠାକୁର ଜମି ସେବାୟତେ ଲାଞ୍ଚ ଦେଇକି ଦିଅ ଛୁଏଁ ବି ଧର୍ମୀ ହୁଣ୍ଡିରୁ ଧନ ଯେ କିଏ କରୁଛି ଚଳୁ ଧର୍ମ ଭୟ ତୁଟି ଗଲାଣି ପାପି ଅନ୍ତର ତଳୁ ଚକା ଆଖି ସବୁ ଦେଖୁଛି ବସି କଳପ ମୂଳେ ହିସାବ କରିବ ଗୋଟି କି ଗୋଟି ଠିକଣା ବେଳେ ରକ୍ଷା ପାଇଁ ହୋଇବ କଳ୍କିଏ କଳି କାଳେ ବେଳ ଥାଉ ବାବୁ ସର।